आकाशवाणी संबलपुर आंचलिक खबर पढ़ुचन आशुतोष पाणिग्राही। जोहर पहला मुख्य खबर। प्राथमिक शिक्षा के आयत्का लोकप्रिय करबा लगी फी पंचायत न स्थापना करा जिबा आदर्श प्राथमिक विद्यालय कहले मुख्यमंत्री। भुवनेश्वर समवाय भवन परिसर न उद्घाटित थला 71 नंबर निखिल भारत समवाय सप्ताह पालन समारोह। राजा एव फेब्रुवारी 21 तारीख न मूल हबा मेट्रिक परीक्षा और ओडिशा राज्य चलचित्र पुरस्कार विजेता मानकर ना हला घोषणा। 2022 बछर लगे दमन पाइबा श्रेष्ठ चलचित्र पुरस्कार। एथर पूरा खबर। भुवनेश्वर ठाने राज्यस्तरीय शिशु दिवस समारोह सुरभिर उद्यापनी कार्यक्रम थी मुख्यमंत्री मोहन चरण माझी जोग देकर प्राथमिक शिक्षा को अत्का लोकप्रिय करवार लगे फी पंचायत न आदर्श प्राथमिक विद्यालय स्थापना होगा बोली कहीछन। ये अवसर मुख्यमंत्री श्री माझी गोदावरी मिश्र आर आदर्श प्राथमिक विद्यालय कार्यक्रम शुभारंभ करी कहीछन जे राज्य थिबा 100 बछर नु अत्का पूर्ण आउ ऐतिह्य बहन करथवा 51टा विद्यालय ऐतिह्य सुरक्षा के ए कार्यक्रम ते शामिल करा जिबा। मुख्यमंत्री ई कार्यक्रम लोगो आउ सूचना पुस्तिका के आज उन्मोचन करिछन। मुख्यमंत्री मोहन चरण माझी भुवनेश्वर न थिबा समवाय भवन परिसर न 71 नंबर निखिल भारत समवाय सप्ताह पालन समारोह के उद्घाटन करिछन। एवं 20 तारीख तक ई समवाय सप्ताह पालन करा जिबा। ई अवसर उपस्थित भिन्न भिन्न समवाय यूनियन रो सदस्य मानकु उद्बोधन देकरी मुख्यमंत्री कहिछन जे राज्यर 26 रहनु अधिका प्राथमिक समवाय संस्था सरकार आउ चासी मानकर भितरे पोल बागिर काम करछन। फसल ऋण फसल बीमा सार बिहन आर कीटनाशक आदि सेमानकर जरिए चासी मानकर पाक्के जैसी हेथिर लागि इसबु संस्था मानकु बरकस करबार दरकार रहिछे। आज राज्यर पाखापाखी 50 लाख नु अधिका चासी परिवार समवाय आंदोलन संगे जुड़ी होकर अछन। सेमाने सब प्रत्यक्ष आर परोक्ष भावे ये अनुष्ठान मानकर उपरे निर्भरशील आन सेंता समवाय समिति माने सरकारी नियम अनुसार धान नहीं घिनले सेमानकर विरोध थी कड़ा कार्यानुष्ठान नियाजिबा बोली मुख्यमंत्री कहिछन। ई कार्यक्रम थी राज्य समवाय मंत्री प्रदीप बल सामंत विभागीय कमिश्नर राजेश प्रभाकर पाटिल ओडिशा राज्य समवाय यूनियन सभापति प्रभासिनी षडंगी समवाय समिति समूह निबंधक प्रभु कल्याण पट्टनायक उपस्थित थिले। बौद्धटन होता जिला स्तरीय समारोह थी जिलापाल सुब्रत कुमार पंडा मुख्य अतिथि भाव जोग देकर समवाय समिति मानक सहयोग थी समाज आउ राज्य उन्नति करबार लगी आह्वान देथिले। केन्द्र नूतन आउ अक्षय शक्ति मंत्रणालय तरफ भुवनेश्वर आईटीसी ठाने दुदिनिया चिंतन शिविर आष्ठान मूल होइछे। केन्द्र नूतन आउ अक्षय शक्ति मंत्री प्रहलाद जोशी ई कार्यक्रम के उद्घाटन करिछन। 2023 मसीहा तक 500 गीगावाट लक्ष्य हासिल करबार आउ 2047 तक 1800 गीगावाट परवर्ती लक्ष्य हासिल दिगे ई कार्यक्रम थी आलोचना करा जाउछे। माध्यमिक शिक्षा बोर्ड बीएससी तरफ होतबा मेट्रिक परीक्षा 2025 एवं फेब्रुवारी 21 तारीख नु मूल होकर मार्च 6 तारीख तक चलवा। ई बाबदे आज माध्यमिक शिक्षा बोर्ड तरफ सूचना मिली। सूचना अनुसार फेब्रुवारी 21 तारीख दिन मातृभाषा ओडिया परीक्षा होगा सेन्ता 24 तारीख दिन इंग्लीश 27 तारीख दिन गणित मार्च 1 तारीख दिन विज्ञान 3 तारीख थी सामाजिक विज्ञान आर 6 तारीख दिन हिंदी और संस्कृत परीक्षा करा जिबा। सकाल 9 बजे नु 11:30 बजे तक परीक्षा चलवा सेन्ता परीक्षार्थी मानकु गणित विषय लगे अतका 15 मिनट समय दिया जिबा। इन जने दिए परे जे मेट्रिक परीक्षा 2025 लगे एसन उच्च विद्यालय मानके फॉर्म फिलअप प्रक्रिया जारी रही छे। ये प्रक्रिया एब 18 तारीख तक चलवा। प्रक्रिया शेष हबार उतरु मेट्रिक परीक्षा थी केते जन छात्र छात्री सामिल हेबे से बाबदे जना पड़वा। कटक न एबा कालठानु ऐतिहासिक बालीयात्रा मूल होउछे। मुख्यमंत्री मोहन चरण माझी आवाकल उपरवेला 5 बजे बालीयात्रा उत्सव के उद्घाटन करबे। ई बछर ऊपर आर तल पड़ियानो यात्रा आयोजन होइछे। पूरा बालीयात्रा के सीसीटीवी नजर थी रखा जिबार सहित भीड़ नियंत्रण करबा लगे पुलिस प्रशासन तरफ व्यवस्था करा जाइछे। बालीयात्रा एबा 22 तारीख तक चलबा बोली सूचना मिलिछे। आपण माने खबर सुनुछन आकाशवाणी संबलपुर केन्द्रनु। भुवनेश्वर थिबा संस्कृति भवन सम्मेलनी कक्ष न आज ओडिशा राज्य चलचित्र पुरस्कार विजेता मानकर ना घोषणा करा जाइछे। 2021 2020 2021 ଆର୍ 2022 ମସିହା ଲାଗି ଇ ପୁରସ୍କାର ଦିଆଯିବା। 2020 ମସିହା ଲାଗି ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଶହୀଦ ରଘୁ ସର୍ଦ୍ଦାର ଆର୍ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରୋମିଓ ରାଜା ଫିଲ୍ମର ରାକେଶ ସାମଲ, ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ରୋମିଓ ରାଜା ଫିଲ୍ମର ଅମ୍ଲାନ ଦାସ, ଶହୀଦ ରଘୁ ସର୍ଦ୍ଦାର ଫିଲ୍ମର ଦେବାଶିଷ ପାତ୍ର ଆଉ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଇ ଚଳଚ୍ଚିତ୍ରର କାବ୍ୟା କିରଣ ଶୁକ୍ଲା ମନୋନୀତ ହେଇଛନ୍। ସେନ୍ତା 2020 ବର୍ଷ ଲାଗି ବିଶିଷ୍ଟ ଲେଖକ ନିର୍ଦ୍ଦେଶକ ଆର୍ ନାଟ୍ୟକାର ଅନନ୍ତ ମହାପାତ୍ରଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର ଦିଆଯିବା। 2021 ବର୍ଷ ଲାଗି ବିଶିଷ୍ଟ ଚିତ୍ର ଉତ୍ତୋଳନକାରୀ ଶ୍ରୀନିବାସ ମହାପାତ୍ରଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର ମିଳିବା। ଏ ବର୍ଷ ଲାଗି ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପ୍ରତୀକ୍ଷା ଆର୍ ଡାଲଚିନିକେ ମନୋନୀତ କରାଯାଇଛି। 2022 ବର୍ଷ ଲାଗି ବିଶିଷ୍ଟ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର ଦିଆଯିବା। ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଦମନକେ ମନୋନୀତ କରାଯାଇଛି। ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ବାବୁସାନ ମହାନ୍ତି ଆର୍ ଅଭିନେତ୍ରୀ ଭାବେ ଲୋପାମୁଦ୍ରା ମିଶ୍ରଙ୍କୁ ପୁରସ୍କାର ଦିଆଯିବା। ମହାନ ସ୍ୱାଧୀନତା ସଂଗ୍ରାମୀ ଆଉ ଦେଶର ଆଘର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କର ଆଜି ଜନ୍ମଦିନ ଶିଶୁ ଦିବସ ପାଳିତ ହୋଇଯାଇଛି। ଛୁଆମାନଙ୍କ ଲାଗି ତାଙ୍କର ବିରଳ ଶ୍ରଦ୍ଧାକେ ସୋର କରିବା ଲାଗି ଫି ବଛର ଭିନ୍ ଭିନ୍ ଶିକ୍ଷାନୁଷ୍ଠାନ ସହିତ ଛୁଆମାନଙ୍କର ସାଙ୍ଗେ ଜଡ଼ିତ ଥିବା ଅଲଗା ଅନୁଷ୍ଠାନମାନଙ୍କେ ତାଙ୍କର ଜନ୍ମଦିନକେ ଶିଶୁ ଦିବସ ଭାବେ ପାଳନ କରାଯାଇ ଆସୁଛି। ଝାରସୁଡ଼ା ଏମ୍ସିଏଲ୍ କମ୍ୟୁନିଟି ହଲ୍ନ ଆଜି ଶିଶୁ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଛୁଆମାନଙ୍କୁ ତହକାବାର ଲାଗି ଦୋକାନ ଯାତ୍ରା କାର୍ଯ୍ୟକ୍ରମ ହୋଇଯାଇଛି। ଏ କାର୍ଯ୍ୟକ୍ରମଟି ଛୁଆମାନଙ୍କର ତରଫୁ ହସ୍ତକଲା, ଅଦରକାରୀ ଜିନିଷ ତିଆରି ହୋଇଥିବା କଳାତ୍ମକ କୃତି, ଘର ସଜାବାର ସାମାନ ଆର୍ ଭିନ୍ ଭିନ୍ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ କରାଯାଇଥିଲା। ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆର୍ ଝାରସୁଡ଼ା ବିଧାୟକ କାର୍ଯ୍ୟକ୍ରମ ପରିଦର୍ଶନ କରିଥିଲେ। ଦେବଗଡ଼ ଜିଲ୍ଲାନୁ ଆଜି ଶିଶୁ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଛୁଆମାନଙ୍କ ଲାଗି ହୋଇଥିବା ନୃତ୍ୟ ସଙ୍ଗୀତ ଷ୍ଟୁଡିଓକେ ଉଦ୍ଘାଟନ କରିଛନ୍। ଇତର ଛଡ଼ା ଆଘର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଫଟୋଚିତ୍ର ମାଲ୍ୟାର୍ପଣ କରାଯାଇକରି ଶ୍ରଦ୍ଧାଞ୍ଜଳି ଦିଆଯିବାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆର୍ ଭିନ୍ ଭିନ୍ ପ୍ରତିଯୋଗିତା ହୋଇଥିଲା। ସମ୍ବଲପୁରଠାରେ ଏବେ ଜାନୁଆରୀ ମାସ 15 ତାରିଖରୁ 2 ନମ୍ବର ସମ୍ବଲପୁରୀ ଧନୁଯାତ୍ରା ମୂଳ ହେବ ବୋଲି ଆୟୋଜକଙ୍କ ତରଫରୁ ସୂଚନା ଦିଆଯାଇଛି। ଏ ବଛର ଧନୁଯାତ୍ରା 5 ଦିନ ତକ ଚାଲବା। ଧନୁଯାତ୍ରା ଅବସରରେ ସମ୍ବଲପୁର ଗଙ୍ଗାଧର ମଣ୍ଡପନ ମଥୁରା ନଗରୀ ହେବା ଆର୍ ଚାଉଁରପୁର ଗୋପପୁର ହେବା। ଏ ଅବସରରେ ଆଜି ଧନୁଯାତ୍ରା କମିଟି ତରଫରୁ ସମଲେଶ୍ୱରୀଙ୍କଠାରେ ଧନୁଯାତ୍ରା ପାଣ୍ଡୁଲିପିକେ ପୂଜାର୍ଚ୍ଚନା କରାଯାଇଛି। କଳାକାରମାନେ ଆଜିଠାରୁ ସେମାନଙ୍କର ଚରିତ୍ର ଅଭିନୟର ଅଭ୍ୟାସ କରିବେ। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ତରଫରୁ ସମ୍ବଲପୁରୀ, ସାନ୍ଥାଲି ଆର୍ ଦେଶିଆ ଭାଷାଟି ସମ୍ବାଦ ପ୍ରସାରଣ କରାଯିବା। ଏଥିଲାଗି ସମ୍ବଲପୁରୀ, ସାନ୍ଥାଲି ଆଉ ଦେଶିଆ ଭାଷା ସମ୍ବାଦ ପାଠ, କପି ଏଡିଟର ଆର୍ ଭିଡ଼ିଓ ଏଡିଟରର ଦରକାର ରହିଛି। ଉପଯୁକ୍ତ ପ୍ରାର୍ଥୀମାନଙ୍କନୁ ଏଥିଲାଗି ଦରଖାସ୍ତ ଆହ୍ୱାନ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ପ୍ରସାର ଭାରତୀ ୱେବସାଇଟ୍ prasarbharati.gov.in ର ଭେକେନ୍ସିସ୍ ବିଭାଗକେ ଯାଇକରି ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଏ ମାସର 20 ତାରିଖ ଆବେଦନ କରିବାର ଶେଷ ତାରିଖ। ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର କାର୍ତ୍ତିକ ପଞ୍ଚକକେ ନେଇକରି ଗାଁନୁ ସହର ତକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ତ୍ରିକୁଟ ପାହାଡ଼ ନଥିବା ପାତାଳି ଶ୍ରୀକ୍ଷେତ୍ରନ ଆଜି 3 ମହାପ୍ରଭୁ ତ୍ରିବିକ୍ରମ ବ୍ୟସ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ଜିଲ୍ଲାର ବହୁତଟେ ଜାଗାନ 24 ପ୍ରହରୀ ଅଖଣ୍ଡ ନାମଯଜ୍ଞ ସହିତ ଅଷ୍ଟାଦଶ ପୁରାଣ ପାଠ କରାଯାଉଥିବାର ବେଳେ ମଠ ମନ୍ଦିରମାନଙ୍କେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ହେଉଛି। ଖାସ କରି ପାତାଳି ଶ୍ରୀକ୍ଷେତ୍ର, ଚନ୍ଦ୍ରମଣି ଦାସ ମଠ, ବଡ଼ଖମାର ଗାଁର ଶ୍ୟାମସୁନ୍ଦର କୁଞ୍ଜ କୁଟୀର ସହିତ ଦେଉଲଝରୀ ମଠ ବହୁତ ଭକ୍ତଙ୍କର ସମାଗମ ହେଉଛି। ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କର ଜୟନ୍ତୀ ଆଉ ଜନଜାତୀୟ ଗୌରବ ଦିବସ ପାଳନ ଲାଗି ବୌଦ୍ଧଠାରେ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକଟି ଆବାକାଲ ବୌଦ୍ଧ କଚେରୀ ପଡ଼ିଆନୁ ହେବାରକେ ଥିବା ଜିଲ୍ଲାସ୍ତରୀୟ ସମାରୋହ ବାବଦେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲାର ଜନଜାତୀୟ ଗୌରବ ଦିବସ ପାଳନ ଲାଗି ଆଜି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଏଥି ଅଧ୍ୟକ୍ଷତା କରିକରି ଆବାକାଲି ଜନଜାତୀୟ ଗୌରବ ଦିବସ ଠିକ୍ କରି ପାଳନ କରାଯିବାର ଲାଗି ଅଧିକାରୀ ଆଉ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଶେଷ ମୁଖିଆ ଖବର ଫେରଘାଏ। ପ୍ରାଥମିକ ଶିକ୍ଷାକେ ଅତ୍କା ଲୋକପ୍ରିୟ କରିବା ଲାଗି ଫି ପଞ୍ଚାୟତନ ସ୍ଥାପନା କରାଯିବା ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ସମବାୟ ଭବନ ପରିସରର 71 ନମ୍ବର ନିଖିଳ ଭାରତ ସମବାୟ ସପ୍ତାହ ପାଳନ ସମାରୋହ ଉଦ୍ଘାଟିତ। ରାଜ୍ୟ ଆଇବା 21 ତାରିଖ ମୂଳ ହେବା ମେଟ୍ରିକ ପରୀକ୍ଷା ଆଉ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତାମାନଙ୍କର ନାଁ ହେଲା ଘୋଷଣା। 2022 ବର୍ଷ ଲାଗି ଦମନ ପାଇବା ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।